ହ୍ୟାଲୋ, ମୁଁ ସସ୍ମିତା ସାହୁ କହୁଛି। ନମସ୍କାର, ଆମର ଏକାନ୍ତ ବିହାର ଖାଲିଆ ସାହି 20 ନମ୍ବର ୱାର୍ଡରୁ କହୁଛି। ଆମର ଲକ୍ଷ୍ମୀ ପଡ଼ିଆ ପାଖରେ ଗୋଟିଏ ସ୍କୁଲ ଅଛି, ଗଭର୍ଣ୍ଣମେଣ୍ଟ ସ୍କୁଲ। ସେଇ ଆଜି ଆମର ଥିଲା ମିଟିଂ, ଆମର 700-800 ପିଲା ପଢୁଛନ୍ତି। ବହୁତ ପ୍ରୋବ୍ଲେମ ଅସୁବିଧା ହଉଛି, ଖାଇବା ପାଇଁ ଅସୁବିଧା, ମାନେ ପଢିବା ପାଇଁ, ଯେହେତୁ ମାନେ 2ଟି କ୍ଲାସ ଅଛି, 2ଟି ରୁମରେ 700-800 ପିଲା କେମିତି ପଢିବେ? ଆପଣ ଟିକେ ସହଯୋଗ ଦେଇ 2ଟା ରୁମ ବନେଇଥାନ୍ତେ ଓ ବାଉଣ୍ଡ୍ରି ବୁଲେଇଥାନ୍ତେ। ପାଣି ଜମିକି ରହୁଛି, ଯେହେତୁ ଏପଟେ ଆମେ ଡେଙ୍ଗୁ ପାଇଁ ଚାରିଆଡେ ପ୍ରଚାର କରୁଛୁ, କିନ୍ତୁ